ସେମାନଙ୍କ ଆଶୀର୍ବାଦ କେତେବେଳେ ହେଲେ ନିଷ୍ଫଳ ହୁଏ ନାହିଁ। ସେହି ବିଷୟକୁ ବିବେଚନା କରି ନନ୍ଦ ମହାରାଜ ସ୍ଥିର ଚିତ୍ତରେ ଶ୍ରୀକୃଷ୍ଣଙ୍କୁ ନିଜ କୋଳକୁ ନେଇ ଏହି ପ୍ରକାର ସତ୍ୟଶୀଳ ବ୍ରାହ୍ମଣମାନଙ୍କୁ ସାମବେଦ ଋଗ୍ବେଦ ଏବଂ ଯଜୁର୍ବେଦ ମନ୍ତ୍ର ଅନୁସାରେ ପବିତ୍ର କର୍ମ ଅନୁଷ୍ଠାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ତାପରେ ସେ ସମସ୍ତ ମନ୍ତ୍ର ପାଠ ପରେ ସେ ପବିତ୍ର ଔଷଧଯୁକ୍ତ ଜଳରେ ଶିଶୁକୁ ସ୍ନାନ କରାଇଥିଲେ ଏବଂ ତାପରେ ହୋମକ୍ରିୟା ସମ୍ପାଦନ କରି ସେ ବ୍ରାହ୍ମଣମାନଙ୍କୁ ଅତି ଉତ୍ତମ ଆହାର ଭୋଜନ କରାଇଥିଲେ। ଭାବାର୍ଥରେ ଭାବାର୍ଥ ଦେଇଛନ୍ତି ପ୍ରଭୁପାଦ ମହାରାଜ ସେ କହୁଛନ୍ତି ଯେ ନନ୍ଦ ମହାରାଜ ବ୍ରାହ୍ମଣମାନଙ୍କ ଯୋଗ୍ୟତା ଏବଂ ସେମାନଙ୍କ ଆଶୀର୍ବାଦ ଫଳ ବିଷୟରେ ପୂର୍ଣ୍ଣ ରୂପେ ଅବଗତ ଥିଲେ। ସେ ସ୍ଥିର ନିଶ୍ଚିତ ଭାବରେ ଜାଣିଥିଲେ ଯେ ଉତ୍ତମ ବ୍ରାହ୍ମଣମାନେ ଯଦି ସେମାନଙ୍କ ଆଶୀର୍ବାଦ ପ୍ରଦାନ କରନ୍ତି ତାହେଲେ ବାଳକୃଷ୍ଣ ସୁଖୀ ହେବେ। ଯୋଗ୍ୟ ବ୍ରାହ୍ମଣମାନଙ୍କ ଆଶୀର୍ବାଦ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ନୁହେଁ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରିପାରେ। ଶ୍ରୀକୃଷ୍ଣ ଯେହେତୁ ସ୍ୱୟଂ ସମ୍ପୂର୍ଣ୍ଣ ତେଣୁ ତାଙ୍କର କାହାରି ଆଶୀର୍ବାଦ ପ୍ରୟୋଜନ ହୁଏ ନାହିଁ। ତଥାପି ନନ୍ଦ ମହାରାଜ ମନେ କଲେ ଯେ ଶ୍ରୀକୃଷ୍ଣଙ୍କର ବ୍ରାହ୍ମଣମାନଙ୍କର ଆଶୀର୍ବାଦ ପ୍ରୟୋଜନ ଥିଲା, ଅତଏବ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ମାନବ ସମାଜରେ ଆଦର୍ଶ ବ୍ରାହ୍ମଣ ବର୍ଣ୍ଣର ଅତ୍ୟନ୍ତ ଆବଶ୍ୟକତା ରହିବା ଦରକାର। ବ୍ରାହ୍ମଣମାନେ କ୍ଷତ୍ରିୟ ବୈଶ୍ୟ ଏବଂ ଶୂଦ୍ରମାନଙ୍କୁ ଆଶୀର୍ବାଦ ପ୍ରଦାନ କରିପାରିବେ, ଯାହାଫଳରେ ସମସ୍ତେ ସୁଖୀ ହେବେ। ଶ୍ରୀକୃଷ୍ଣ ସେଥିପାଇଁ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟ ତେର ଶ୍ଳୋକରେ କହିଛନ୍ତି ଯେ ମାନବ ସମାଜରେ ଚାରୋଟି ବର୍ଣ୍ଣର ଅବଶ୍ୟ ପ୍ରୟୋଜନ ଅଛି, ଚାତୁବର୍ଣ୍ଣ ମାୟା ସିଷ୍ଟମ ଗୁଣକର୍ମ ବିଭାଗସ। କଥା ଏପରି ନୁହେଁ ଯେ ସମସ୍ତେ ଶୂଦ୍ର ହେଲେ କିମ୍ବା ବୈଶ୍ୟ ହେଲେ ମାନବ ସମାଜର ଉନ୍ନତି ହେବ। ଭଗବତ ଗୀତାର ନିର୍ଦ୍ଦେଶ ଅନୁସାରେ ସତ୍ୟ ଶ୍ରମ ଦମ ତିତିକ୍ଷା ଆଦି ଗୁଣ ସମ୍ବନ୍ଧିତ ବ୍ରାହ୍ମଣ ବର୍ଣ୍ଣର ପ୍ରୟୋଜନ ଅପରିହାର୍ଯ୍ୟ ଅଟେ। ଶ୍ରୀମଦ୍ ଭାଗବତରେ ଏଠାରେ ମଧ୍ୟ ନନ୍ଦ ମହାରାଜ ଯୋଗ୍ୟ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏକ ପ୍ରକାର ଜାତି ବ୍ରାହ୍ମଣ ମଧ୍ୟ ଅଛନ୍ତି ଏବଂ ସେମାନଙ୍କୁ ଆମେ ସମ୍ମାନ କରୁ, କିନ୍ତୁ ବ୍ରାହ୍ମଣ ପରିବାରରେ ଜନ୍ମ ହେଲେ ମାନବ ସମାଜର ଅନ୍ୟାନ୍ୟ ବର୍ଣ୍ଣର ମନୁଷ୍ୟମାନଙ୍କ ଆଶୀର୍ବାଦ କରିବାର ଯୋଗ୍ୟତା ଲାଭ କରାଯାଏ ନାହିଁ। ଏହା ହିଁ ବୈଦିକ ଶାସ୍ତ୍ରର ନିର୍ଦ୍ଦେଶ ଅଟେ। କଳିଯୁଗରେ ଜାତି ବ୍ରାହ୍ମଣମାନଙ୍କୁ ବ୍ରାହ୍ମଣ ବୋଲି ମନେ କରାଯାଏ। ବିପ୍ରତ୍ୟେ ସୂତ୍ର ମେବହି ଭାଗବତ ଦ୍ୱାଦଶସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ତିନିରେ କଥା କୁହାଯାଇଛି। ଅର୍ଥାତ୍ କଳିଯୁଗରେ କେବଳ ଦୁଇ ପଇସାର ସୂତା ଗଳାରେ ପକାଇ ମନୁଷ୍ୟ ବ୍ରାହ୍ମଣ ହୋଇଯାଆନ୍ତି। ନନ୍ଦ ମହାରାଜ ଏହି ପ୍ରକାର ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରିନଥିଲେ। ସେ ସମ୍ବନ୍ଧରେ ନାରଦ ମୁନି ଶ୍ରୀମଦ୍ ଭାଗବତଙ୍କ ସପ୍ତମ ସ୍କନ୍ଧ ଏକାଦଶ ଅଧ୍ୟାୟ ପଇଁତିରିଶ ଶ୍ଳୋକରେ କହିଛନ୍ତି ଯଶ୍ୟ ଜଲ ଲକ୍ଷଣ ପ୍ରୋକ୍ତମ୍, ବ୍ରାହ୍ମଣମାନଙ୍କ ଲକ୍ଷଣ ଶାସ୍ତ୍ରରେ ଉଲ୍ଲେଖ କରାହୋଇଛି ଏବଂ ସେହି ଲକ୍ଷଣ ଅନୁସାରେ ଯୋଗ୍ୟତା ଅର୍ଜନ କରିବା ଆବଶ୍ୟକ ଅବଶ୍ୟ କର୍ତ୍ତବ୍ୟ ଅଟେ। ତେଣୁ ଏହିଭଳି ଭାବରେ ଏହି ପର୍ବଟ ଯେଉଁ ପ୍ରବାଦ ମାନେ ଦେଇଛନ୍ତି ଏ ବ୍ରାହ୍ମଣମାନଙ୍କୁ ବିଶେଷ ଭାବରେ ଯୋଗ୍ୟତା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର ଅଳ୍ପ ସମୟ ରହିଛି, ତେଣୁ ଆମେ କିଛି ଆଲୋଚନା କରିବା ଏସବୁ ବିଷୟରେ। ଉଷ୍ପାଦାୟ କୃଷ୍ଣ ପ୍ରସ୍ଥା ଭୂତଳେ ସୁନନ୍ଦେ ରତିଶ୍ରଦ୍ଧାନ୍ତ ସ୍ୱାମୀ ନାମି ନମ ସଦ୍ଭକ୍ତ ମନାଇ ମଣିପୁର ଧୁଆ ଏତେ ଭୂପାଦ ସଦ୍ବାଣୀ ପ୍ରଚାର ନିରୁଥାଏ ହରିକୃଷ୍ଣ। ଇଏ ଆମେ ଶୁଣୁଛେ ଯେ ଭଗବାନଙ୍କର ଯେଉଁ ଲୀଳାଟି ହୋଇଥିଲା ତିନି ମାସର ଲୀଳା, ଶକଟକୁ ଭଗବାନ ଉଦ୍ଧାର କରିଥିଲେ ଶକଟାସୁର, ଯେଉଁଛି ହିରଣ୍ୟାକ୍ଷପୁତ୍ର ଉତ୍କୋଚ। ତେଣୁ ଇଏ ଯେଉଁ ଭଗବାନ ଲୀଳାଟି କରିଥିଲେ ତିନି ମାସ ସମୟରେ, ଏ ଲୀଳାଟି ଭଗବାନ ହେଉଛନ୍ତି ଅତି ଶକ୍ତିଶାଳୀ ସର୍ବଶକ୍ତିମାନ। ସେ ଇଂଲିଶରେ ମଧ୍ୟ କୁହାଯାଇଛି ଅମ୍ନି ପ୍ରେଜେଣ୍ଟ, ଅମ୍ନି ପୋଟେଣ୍ଟ ଏବଂ ଅମ୍ନି ସିଏଣ୍ଟ ଭଗବାନଙ୍କୁ ଏହିଭଳି ଭାବରେ କୁହାଯାଏ। ଭଗବାନ ସବୁଠାରେ ବିଦ୍ୟମାନ ଏବଂ ସବୁକିଛି ସେ ଜାଣନ୍ତି ଏବଂ ତାଙ୍କର ବହୁତ ଶକ୍ତି ଅଛି, ଅମ୍ନି ପୋଟେଣ୍ଟ, ବହୁତ ଶକ୍ତିମାନ ସେ ଭଗବାନ। ଭଗବତ ଶବ୍ଦର ଅର୍ଥ ମଧ୍ୟ ସେଭଳି ଭାବରେ କୁହାଯାଏ, ଛଅଟି ଐଶ୍ୱର୍ଯ୍ୟ ଯାହା ଅଛି ସେ ହେଉଛି ଭଗବାନ। ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଦଶସ ଶ୍ରେୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଏଇଠି ଭଗବାନ ଗଣା। ଏଇ ଯେଉଁ ଐଶ୍ୱର୍ଯ୍ୟ, ଯେତେ ଧନ ସମ୍ପତ୍ତି ରହିଛି, ଯେତେ ଶକ୍ତି ରହିଛି, ଭଗବାନ ଭଳି ଶକ୍ତି ପ୍ରଦର୍ଶନ କରୁଛନ୍ତି। ତିନି ମାସର ଛୋଟ ପିଲା, କିନ୍ତୁ ତାଙ୍କର ଆଙ୍ଗୁଳିର ବଳ କେତେ, ତାଙ୍କର ପାଦପଦ୍ମର ବଳ କେତେ ଦେଖାଉଛନ୍ତି। ଏଇଟା ବହୁତ ବାଳକମାନେ ଦେଖିଛନ୍ତି, ସେଇଟା ପ୍ରତ୍ୟକ୍ଷ ଦର୍ଶୀ ସେମାନେ ଅଛନ୍ତି। ସେ କହିଲେ ମଧ୍ୟ ନନ୍ଦ ଯଶୋଦା ଇତ୍ୟାଦି ଯେତେ ଗୋପ ସେମାନେ ସେଠାରେ ଅଛନ୍ତି ଏବଂ ଗୋପୀମାନେ ମଧ୍ୟ ଅଛନ୍ତି, ସେମାନେ ଏଇଟାକୁ ବିଶ୍ୱାସ କରୁନାହାନ୍ତି। ସେମାନେ କହୁଛନ୍ତି କେମିତି ଛୋଟ ପିଲା ପାଦରେ ଏତେ ଶକ୍ତି କେଉଁଠୁ ଆସିଲା, ଏତେ ବିରାଟ ଶକଟକୁ ଉଠାଇ ଦେବ। ଯାହା ହଉ, ବ୍ରାହ୍ମଣମାନଙ୍କ ଦ୍ୱାରା ସେ ଯେଉଁ ସ୍ୱସ୍ଥାୟନ କରି କେମିତି ପୁଣି ଶାନ୍ତି ପ୍ରାପ୍ତ ହେବେ, ସେଥିପାଇଁ ସବୁ ସ୍ୱସ୍ଥାୟନ ସମ୍ବନ୍ଧରେ ସବୁ ବିଭିନ୍ନ ପ୍ରକାର ସ୍ୱସ୍ଥାୟନ କଥା ସବୁ ରହିଛି। ଏସବୁ ପାଠ କରାଇ ମା ଯଶୋଦା କୃଷ୍ଣଙ୍କୁ ସ୍ତନ୍ୟପାନ କରାଇଲେ। ତାପରେ ପୁଣି ନନ୍ଦ ମହାରାଜ ଏଠାରେ ସବୁ ବ୍ରାହ୍ମଣମାନଙ୍କୁ ଡାକି କୃଷ୍ଣଙ୍କୁ ସବୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। କେଉଁ ବ୍ରାହ୍ମଣମାନେ, ଯେଉଁ ବ୍ରାହ୍ମଣମାନେ ଯେ ଅସୂୟା ଅମୃତ ଦମ୍ଭ ଈର୍ଷା ଏସବୁ ଶୂନ୍ୟ ଯେଉଁମାନେ ବ୍ରାହ୍ମଣ କହିଲେ ଯେଉଁ ରହିଛି, ବ୍ରାହ୍ମଣ କହିଲେ ଯେଉଁମାନେ କେବଳ ବ୍ରାହ୍ମଣ କୂଳରେ ଜନ୍ମ ହେଉଛନ୍ତି ତା ନୁହଁ, ଯେଉଁମାନେ ଯେଉଁ କୂଳରେ ଜନ୍ମ ହୁଅନ୍ତୁ ନା କାହିଁକି, ଯେଉଁମାନଙ୍କର ବ୍ରାହ୍ମଣ ଯୋଗ୍ୟତା ରହିଛି। ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କର ଭାଷ୍ୟରେ ବା ବାର୍ତ୍ତାରେ ସେ କଥା କହୁଛନ୍ତି ଯେ ଚାତୁର୍ବର୍ଣ୍ଣ ମାୟା ସିଷ୍ଟମ, ଭଗବତ ଗୀତାରେ ଭଗବାନ ଚତୁର୍ଥ ଅଧ୍ୟାୟରେ କହିଛନ୍ତି କଥା। ଚାରି ବର୍ଣ୍ଣ ଯେଉଁ ରହିଛି ଭୌତିକ ଜଗତରେ, ମନୁଷ୍ୟ ସମାଜରେ ବିଶେଷ ଭାବରେ ଚାରି ବର୍ଣ୍ଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର। ତେଣୁ ବ୍ରାହ୍ମଣ କହିଲେ କେଉଁମାନେ, ଯେଉଁମାନଙ୍କର ସତ୍ୱଗୁଣର ପ୍ରାଧାନ୍ୟ ରହିଛି ସେମାନେ ହେଉଛନ୍ତି ବ୍ରାହ୍ମଣ। କ୍ଷତ୍ରିୟ ଯେଉଁମାନେ ରଜଗୁଣର ପ୍ରାଧାନ୍ୟ ରହିଛି, ଏବଂ ବୈଶ୍ୟ ହେଉଛି ମିଶ୍ରିତ, ରଜ ଏବଂ ତମଗୁଣ ମିଶ୍ରିତ ଯେଉଁମାନଙ୍କର ରହିଛି ପ୍ରଭାବ ରହିଛି ସେମାନଙ୍କୁ ବୈଶ୍ୟ କୁହାଯିବ, ଏବଂ ତମଗୁଣର ଯେଉଁମାନଙ୍କ ପ୍ରାଧାନ୍ୟ ରହିଛି ସେମାନେ ହେଉଛନ୍ତି ଶୂଦ୍ର। ତେଣୁ ଭଗବାନ କହିନାହାନ୍ତି ଜାତିରେ ମୁଁ ଜନ୍ମ ସେମାନେ ଜାତି ସବୁ ସୃଷ୍ଟି କରିଥିଲେ। ଭଗବାନ କହୁଛନ୍ତି ଚାତୁର୍ବର୍ଣ୍ଣ ମାୟା ସିଷ୍ଟମ, ଚାରି ବର୍ଣ୍ଣ ତିଆରି ହୋଇଛି, ଜାତି କଥା କୁହାହେଉନି, ଗୁଣ କର୍ମ ବିଭାଗ ସହ। ଗୁଣ ଅନୁସାରେ ଭୌତିକ ଜଗତ ତିନୋଟି ଗୁଣ ଦ୍ୱାରା ସମସ୍ତେ ନିୟନ୍ତ୍ରିତ ହେଉଛନ୍ତି ନା, ଯେଉଁମାନଙ୍କର ପ୍ରଭୁପାଦ ମହାରାଜ କହନ୍ତି ଆମର ଗୋମାତା ଚାଲିଗଲେ, ପ୍ରଭୁପାଦ ମହାରାଜ କହିଛନ୍ତି ଯେଉଁମାନେ ଗାଭୀ ଥିଲେ ମନୁଷ୍ୟ ଜନ୍ମର ପୂର୍ବରେ ଗାଭୀ ଥିଲେ ସେମାନେ ବ୍ରାହ୍ମଣ ହେବେ। ଯେଉଁମାନେ କାରଣ ପଶୁ ପରେ ପରଟା ହେଉଛି ମନୁଷ୍ୟ ଜନ୍ମ, 84 ଲକ୍ଷ ପ୍ରବୋଧ ଜୀବ ଅଛନ୍ତି ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି, ଜଳଯାନ ଅବରକ୍ଷାଣୀ ଜଳଜୀବ 9 ଲକ୍ଷ ପ୍ରକାର ଅଛନ୍ତି, ତାପରେ ସେମାନେ ସ୍ଥାବର ଜନ୍ମପ୍ରାପ୍ତ ହେବେ ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଜୀବ ଅଛନ୍ତି, ତାପରେ କୃମୟ ରୁଦ୍ର ସଂକ୍ଷେପ, ଛୋଟ ଛୋଟ କୃମି ଏମାନେ ଏଗାର ଲକ୍ଷ ପ୍ରକାର ଅଛନ୍ତି। ତାପରେ ସେମାନେ ପକ୍ଷୀ ଜନ୍ମ ପ୍ରାପ୍ତ ହେବେ। ଆମେ ଦେଖୁଛେ ସମ୍ବାଳୁଆ ସେ ତାପରେ ପ୍ରଜାପତି ହୋଇଯାଉଛି। ତେଣୁ ସେଭଳି ଭାବରେ କୃମିରୁ ପରଟା ଜନ୍ମ ହେଉଛି ପକ୍ଷୀ, ଦଶ ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି। ଏବଂ ପକ୍ଷୀ ଜନ୍ମ ପରେ ସେମାନେ ପଶୁ ଜନ୍ମ ପ୍ରାପ୍ତ ହେବେ, ତିରିଶ ଲକ୍ଷ ପ୍ରକାର ପଶୁ ଅଛନ୍ତି। ତେଣୁ ଏ ପଶୁମାନଙ୍କ ଭିତରେ ବିଶେଷ ଭାବେ ପ୍ରଭୁପାଦ ମହାରାଜ କହିଛନ୍ତି, ତିନି ପ୍ରକାର ପଶୁଙ୍କ କଥା କହିଛନ୍ତି। ଯେଉଁମାନେ ଗାଭୀ ଜନ୍ମ ପ୍ରାପ୍ତ ହୋଇଥିଲେ ତାପରେ ମନୁଷ୍ୟ ଜନ୍ମ ପାଇବେ ସେମାନେ ହେବେ ବ୍ରାହ୍ମଣ। ଯେଉଁମାନେ ବାଘ ସିଂହ ଇତ୍ୟାଦି ଜନ୍ମ ପାଇଥିଲେ ତାପରେ ଯଦି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ସେମାନେ ହେବେ କ୍ଷତ୍ରିୟ। ଏବଂ ଯେଉଁମାନେ ବାନର ଥିଲେ, ଆମର ଯେଉଁ ଇଏ କହୁଥିଲେ ବିବର୍ତ୍ତନବାଦ ଯେଉଁ ରହିଛନ୍ତି ଡାର୍ୱିନ୍ ଯେଉଁ କଥା କହନ୍ତି, ମନୁଷ୍ୟ ପୂର୍ବରୁ ସେ ମାଙ୍କଡ଼ ଥିଲେ ବୋଲି, ସେଇଟା ମଧ୍ୟ ଠିକ୍ କଥା, କିଛି କାଂଶ ଠିକ୍ ଅଛି। ଯେଉଁମାନେ ମାଙ୍କଡ଼ ଥିବେ ତା ପରଜନ୍ମରେ ଯଦି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ତାଙ୍କର ତମଗୁଣର ପ୍ରାଧାନ୍ୟ ରହିଛି। ତେଣୁ ଏହିଭଳି ଭାବରେ ସମସ୍ତ ମାନବ ସମାଜ ପ୍ରତି ସେ ଯେଉଁ ଗୁଣର ପ୍ରାଧାନ୍ୟ ରହିଛି, ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଆମ ଶରୀର ରହିଛି, ଶରୀରରେ ଆମର ବିଭିନ୍ନ ପ୍ରକାର ଅଙ୍ଗ ସବୁ ରହିଛି। ବିଶେଷ ଭାବରେ ମସ୍ତକ ରହିଛି, ହାତ ରହିଛି, ଦକ୍ଷ ରହିଛି, ପାଦ ରହିଛି, ଏ ଚାରୋଟି ଡିଭିଜନ କୁହାଯାଉଛି, ଚାରୋଟି ଶ୍ରେଣୀ। ମସ୍ତକ ହେଉଛି ବ୍ରାହ୍ମଣର କାର୍ଯ୍ୟ କରୁଛି, ମସ୍ତକ ସବୁ ଜ୍ଞାନ ପ୍ରଦାନ କରୁଛି। ହାତ ଏ କ୍ଷତ୍ରିୟର କାର୍ଯ୍ୟ କରୁଛି, ଆମେ କିଛି ବିପଦ ଆସିଲେ ଆମେ ହାତ ଦ୍ୱାରା ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛେ। ପାକସ୍ଥଳୀରେ ଯେଉଁ ଆମର ଖାଦ୍ୟ ଯାଉଛି ସେ ସମସ୍ତ ଶରୀରରେ ଆମ୍ଭ ଆମେ ଖାଦ୍ୟ ପ୍ରାପ୍ତ ହେଉଛେ ବା ପୁଷ୍ଟି ପ୍ରାପ୍ତ ହେଉଛେ। ତେଣୁ ଏଇଟା ବୈଶ୍ୱର କାର୍ଯ୍ୟ କରାଯାଉ କରୁଛି। ଏବଂ ପାଦ ଦ୍ୱାରା ଆମେ ଯେଉଁଠି ଚାହୁଁଛେ ଯିବା ପାଇଁ ସେଠି ଯାଉଛେ, ଏ କ'ଣ ଶୁଦ୍ରର କାର୍ଯ୍ୟ କରୁଛି। ତେଣୁ ଏହିଭଳି ଭାବରେ ମାନବ ସମାଜ ଚାରି ଭାଗରେ ଯଦି ବିଭକ୍ତ ହେବ ତାହେଲେ ଚାରି ବିଭାଗରେ ଚାରି ଶ୍ରେଣୀମାନଙ୍କ ଭିତରେ ଯଦି କୋଅପରେସନ୍ ରହିବ, ତାଙ୍କ ଭିତରେ ଯଦି ସମନ୍ୱୟ ରହିବ ତାହେଲେ ଶରୀରଟି ଠିକ୍ ଭାବରେ ଚାଲିବ। ଯେମିତି ଆମର କୁହାଯାଏ, ଯେମିତି କୁହାଯାଏ ଯେ ଥରେ ଜିହ୍ୱା ଜିହ୍ୱା ଖାଦ୍ୟ ଗ୍ରହଣ କରୁଛି, ଜିହ୍ୱା ଟେଷ୍ଟଟା ଗ୍ରହଣ କରୁଛି, ହାତ ଆମେ ଗୋଡ଼ ଦ୍ୱାରା ବହୁତ ପ୍ରକାର କଷ୍ଟ କରୁଛେ, ସେବା କାମ କାର୍ଯ୍ୟ କରୁଛେ, କିଛି ଧନ ରୋଜଗାର କରୁଛେ, କିନ୍ତୁ ଯେଉଁ ଖାଦ୍ୟ ହେଉଛି ସେଇଟା ଜିହ୍ୱା ସେଇଟାକୁ ଟେଷ୍ଟ କରୁଛି, ରସ ଆସ୍ୱାଦନ କରୁଛି ଜିହ୍ୱା। ତେଣୁ ହାତ କହିବ ନା ନା, ମୁଁ ଆଉ ଏତେ କଷ୍ଟ କରି ସବୁ ତିଆରି କରି ରୋଜଗାର କରି ତିଆରି କରି ମଧ୍ୟ ଖାଦ୍ୟ ଆଉ ଜିହ୍ୱା ଖାଲି ଟେଷ୍ଟ କରିବ, ମୁଁ ମଧ୍ୟ କିଛି ଟେଷ୍ଟ କରିବି, କହିକି ହାତ ନିଜ ହାତରେ ରଖିବ ଖାଦ୍ୟ। ଆଖି ମଧ୍ୟ କହିବେ ନା ମୁଁ ମଧ୍ୟ କିଛି ସ୍ୱାଦ ଅନୁଭବ କରିବି, ଆଖିକୁ ଯଦି ଖାଦ୍ୟ କିଛି ଦିଆଯିବ ତାହେଲେ ଆମର ଆଖିଟି ନଷ୍ଟ ହୋଇଯିବ, ହାତ ପ୍ରକୃତରେ ଖାଦ୍ୟ ପାଇପାରିବ ନାହିଁ ନିଜ ହାତ ଦ୍ୱାରା। ତେଣୁ ଖାଦ୍ୟ ଯେତେବେଳେ ଆମ ପାକସ୍ଥଳୀକୁ ଯାଉଛି ସେତେବେଳେ ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହୋଇପାରୁଛନ୍ତି। ଏ କଥାଟି ନାରଦ ମୁନି ଭାଗବତରେ ଏ କଥାଟି କହିଛନ୍ତି, ଚତୁର୍ଥ ସ୍କନ୍ଧରେ ଏକତିରିଶ ଅଧ୍ୟାୟରେ ରୁଚେତାମାନଙ୍କୁ ସେ କଥା କହୁଛନ୍ତି ଯେ ଯଥା ତରମୂଳ ନିଷେଧ ନିହ୍ନ ତୃପ୍ୟନ୍ତି ତତ୍ସ୍କନ୍ଧ ଭୁଜ ପ୍ରଶାଖା ପ୍ରାଣ ପହାରାଚନ୍ଦ୍ରିୟାଣ ତଥିବା ସଭା ହରଣମୃତ୍ୟୁ ତେଜା। ଯେଭଳି ଭାବରେ ତର ବା ଗଛର ମୂଳରେ ପାଣି ଦେଲେ ଗଛର ସବୁକିଛି ପାଣି ପାଇପାରିବ, ଯଥା ତର ମୂଳ ନିଶ୍ଚିତ ନା ତୃପ୍ୟନ୍ତି ତତ୍ସ୍କନ୍ଧ ଭୁଜ ପ୍ରଶାଖା, ତାର ସ୍କନ୍ଧ ତାପରେ ପୂଜା ଇତ୍ୟାଦି ସବୁ ଶାଖା ଉପଶାଖା ସବୁକିଛି ପାଣି ପାଇବ। କିନ୍ତୁ ଜଣେ ପ୍ରଶ୍ନ କରିବ, ଠିକ୍ ଅଛି ଆମେ ଗଛରେ ମୂଳରେ ପାଣି ଦେଇକିରି ଡାଳରେ ପାଣି ଦେଇ କ'ଣ ଅସୁବିଧା ହେବ? ତେଣୁ ନାରଦ ମୁନି ସେ ଆଉ ଗୋଟେ ଉଦାହରଣ ଦେଲେ, ପ୍ରାଣ ପହରାଚନ୍ଦ୍ରିୟାଣା ଏଇ କଥା କହିଲେ, ଯେଉଁ ଖାଦ୍ୟଟା ଆମେ ଗ୍ରହଣ କରୁଛେ ଖାଦ୍ୟଟା ପାକସ୍ଥଳୀକୁ ଗଲେ ସମସ୍ତ ଶରୀର ଖାଦ୍ୟ ପ୍ରାପ୍ତ ହୋଇପାରିବ, ତଥିବା ସର୍ବା ହରଣ ହେଉଛି କରିଲା। କିନ୍ତୁ ଖାଦ୍ୟଟା ଯଦି ଆମେ ଆଖିରେ ଦେବା ତାହେଲେ ଆଖିରେ ନଷ୍ଟ ହୋଇଯିବ। ସେହିଭଳି ଭାବରେ ମନୁଷ୍ୟ ସମାଜ ଏଇ ଚାରି ଶ୍ରେଣୀରେ ବିଭକ୍ତ ହୋଇକିରି ତାଙ୍କ ଭିତରେ ଯଦି ସହଯୋଗ ରହିବ ତାହେଲେ ମନୁଷ୍ୟ ସମାଜ ଉନ୍ନତି କରିପାରିବ। ତେଣୁ ଖାଲି ଯଦି ଆମେ କହିବା ନାହିଁ ଖାଲି ଆମର ଶୁଦ୍ର ଦରକାର ସମସ୍ତେ କାମ କରିବେ, ତାହେଲେ ଶୁଦ୍ର ହେଲେ ମନୁଷ୍ୟ ସମାଜ ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ଆମ ଶରୀରରେ ଯେଉଁ ଅଙ୍ଗ ସବୁ ରହିଛନ୍ତି ଗୋଡ଼ କଟିଗଲେ ଆମେ ଚଳିକି ବଞ୍ଚିଯିବା, ହାତ କଟିଗଲେ ବଞ୍ଚିଯିବା, କିନ୍ତୁ ଯଦି ମୁଣ୍ଡ କଟିଯିବ ତାହେଲେ ଆମେ ବଞ୍ଚିପାରିବା ନାହିଁ। ସେଇ କଥା ପ୍ରଭୁପାଦ ମହାରାଜ କହନ୍ତି। ସମାଜରେ ବିଶେଷ ଭାବରେ ପଳିଟିକାଲରେ ବର୍ତ୍ତମାନ ଅଧପତନ ହୋଇଯାଇଛି, ଧର୍ମର ଅଧପତନ ହୋଇଯାଇଛି। ତେଣୁ ଯେଉଁମାନେ ବ୍ରାହ୍ମଣ କୂଳରେ ଜନ୍ମ ହେଉଛନ୍ତି ସେମାନଙ୍କୁ ସ୍ନାନ ବ୍ରାହ୍ମଣ। ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ଉଦାହରଣ ଦିଅନ୍ତି, କାଲକାଟାରେ ଜଣେ ଅଛନ୍ତି, ସେ ଠେଲା ଗାଡ଼ି ନିଅନ୍ତି, ରିକ୍ସା ତାଙ୍କର ଚେଲିକି ନିଅନ୍ତି, ରିକ୍ସା ବି ଅଛନ୍ତି, ରିକ୍ସା ସେମିତି ରହିଛି। ସେ ଜଣେ ବ୍ରାହ୍ମଣ, ସେ ରିକ୍ସା ଚେଲିକି ନିଅନ୍ତି, ତାଙ୍କୁ ଯଦି ଜାଣିଛନ୍ତି ସେ କେବେ ପଣ୍ଡିତଜୀ ନମସ୍କାର ପଣ୍ଡିତଜୀ ବୋଲି କୁହାଯାଏ। ଯଦିଓ ସେ ସୁଦୃଢ଼ କାର୍ଯ୍ୟ କରୁଛନ୍ତି, କିନ୍ତୁ ତାଙ୍କୁ ସେ ବ୍ରାହ୍ମଣ ବୋଲି ଜନ୍ମ ହୋଇଥିବ, ତାଙ୍କୁ ପଣ୍ଡିତ ବୋଲି କୁହାଯାଉଛି। ତେଣୁ ସେହିଭଳି ଭାବରେ ଜଣେ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଜଣେ ଡାକ୍ତରଙ୍କ ପୁତ୍ର, ଡାକ୍ତରଙ୍କ ପୁତ୍ର ଯେ ଡାକ୍ତର ହେଉ ସେଠି କିଛି ମାନେ ନାହିଁ, ସେ ଇଞ୍ଜିନିୟର ହୋଇପାରେ ବା ମୃତ ହୋଇପାରେ, ଯାହା ହୋଇପାରେ ତା'ର ତା'ର ଗୁଣ ଅନୁସାରେ ସେ କାର୍ଯ୍ୟ କରିବ ସେ ଅନୁସାରେ। ତେଣୁ ସେହିଭଳି ଭାବରେ ଯେଉଁ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ତା'ର ଯଦି ସେ ବ୍ରାହ୍ମଣ ଗୁଣ ନାହିଁ, ତା'ର ସେ ବ୍ରାହ୍ମଣ ହେବ ନାହିଁ। ସପ୍ତମ ସ୍କନ୍ଧରେ ନାରଦମୁନି ଏକଥା କହୁଛନ୍ତି, ଯସ୍ୟ ଯଦ୍ ଲକ୍ଷଣ ପ୍ରୋକ୍ତମ୍ ପୁଂସୋ ବର୍ଣ୍ଣାଭି ବ୍ୟଞ୍ଜକମ୍ ଜଗନ୍ନାଥ ଦୃଶ୍ୟତ ତତ୍ତେନୈବ ବିନିର୍ଦ୍ଦିଶେ। ଜଣେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ଯଦି ତା'ର ବ୍ରାହ୍ମଣ ଗୁଣ ନାହିଁ, ତା'ର ଶୂଦ୍ର ଗୁଣ ରହିଛି, ତାହେଲେ ତାକୁ ଶୂଦ୍ର ବୋଲି କୁହାଯିବ। ଯଦି ଶୂଦ୍ର କୂଳରେ ଜଣେ ଜନ୍ମ ହେଲେ ମଧ୍ୟ ତା'ର ବ୍ରାହ୍ମଣ ଗୁଣ ରହିଛି, ତାହେଲେ ତାକୁ ବ୍ରାହ୍ମଣ ବୋଲି କୁହାଯିବ। ତେଣୁ ବ୍ରାହ୍ମଣ ସବୁ ଗୁଣ ସବୁ ରହିଛି, ବିଭିନ୍ନ ପ୍ରକାର ଗୁଣ ସବୁ ରହିଛି। ଏଠି ଗୁଣମାନ କିଛି କୁହାଯାଉଛି, ବିଶେଷ ଭାବରେ ଭଗବତ ଗୀତାରେ ମଧ୍ୟ ବ୍ରାହ୍ମଣର ଗୁଣ ବିଷୟରେ ଭଗବାନ କହିଛନ୍ତି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେମାନଙ୍କ ଗୁଣ ବିଷୟରେ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ବ୍ରାହ୍ମଣର ଗୁଣ ବିଷୟରେ କୁହାଯାଉଛି, ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବ ବିପଚ ଜ୍ଞାନ ବିଜ୍ଞାନ ନାସ୍ତିକ୍ୟମ ବ୍ରହ୍ମ କର୍ମ ସ୍ୱଭାବଜମ୍। ଇଏ ହେଉଛି ବ୍ରାହ୍ମଣର କର୍ମ। ବ୍ରାହ୍ମଣର ବହୁତ ଗୁଣ ରହିଛି ବ୍ରାହ୍ମଣର, ଏଠି ଆଠ ନଅଟି ଗୁଣ ବର୍ଣ୍ଣନା କରି ଭଗବାନ କହୁଛନ୍ତି। ସମ କହିଲେ ଆମର ଯେଉଁ ଇନ୍ଦ୍ରିୟମାନଙ୍କୁ, ସମ କହିଲେ ମନକୁ ଦମନ କରିବା, ଦମ କହିଲେ ଇନ୍ଦ୍ରିୟ ସଂଯମ, ସମ ଦମ ତପସ୍ୟା, ବିଭିନ୍ନ ପ୍ରକାର ମଧ୍ୟ ତପସ୍ୟା ରହିଛି ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟରେ, ବିଭିନ୍ନ ତପସ୍ୟା ବିଷୟରେ ମଧ୍ୟ କୁହାଯାଇଛି। ଶାରୀରିକ ତପସ୍ୟା, ବାହ୍ୟିକ ତପସ୍ୟା, ମାନସିକ ତପସ୍ୟା, ଏଭଳି ଭାବରେ ଅନେକ ପ୍ରକାର ତପସ୍ୟା ରହିଛି। ସମଧମ ତପ ଶୌଚ, ଶୌଚ ଆମେ ଯେଉଁ ପରିଷ୍କାର ପରିଚ୍ଛନ୍ନ ହେଉଛେ, ଏ ଶୌଚତା, ବାହ୍ୟ ଶୌଚ ଏବଂ ଅନ୍ତଃ ଶୌଚ ଦୁଇ ପ୍ରକାର ଶୌଚତା ରହିଛି। ଆମେ ଯେଉଁ ସ୍ନାନ ଇତ୍ୟାଦି କରୁଛେ, ଏ ବାହ୍ୟ ଶୌଚ ହେଉଛି, କିନ୍ତୁ ଅନ୍ତଃ ଶୌଚ କିଭଳି ହେଉଛି, ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ ହରେ ରାମ 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 ଅନ୍ତଃ ଶୌଚ। ଓଂ ଅପବିତ୍ରଂ ପବିତ୍ରଂ ବାସ୍ତୁ ବିଭା ଦସ୍ମରେ କୁଣ୍ଡରୀ କାଖ୍ୟ। ଭଗବାନଙ୍କର ସ୍ମରଣ କଲେ, ଭଗବାନଙ୍କ ନାମ ନେଲେ ସବାୟ ଅଭ୍ୟନ୍ତର ଶୁଚି, ସେ ଶୁଚି ହୋଇଯାଉଛି, ସେ ପବିତ୍ର ହୋଇଯାଉଛି। ତେଣୁ ଏହିଭଳି ଭାବରେ ବ୍ରାହ୍ମଣ ସବୁ କର୍ମ ରହିଛି, ଗୁଣ ସବୁ ରହିଛି, ସମଧମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବମ୍। କ୍ଷାନ୍ତି କହିଲେ ବିଶେଷ ଜରୁରୀକାଳୀନ ପରିସ୍ଥିତିରେ, ବିଶେଷ ବଡ଼ ବିପଦ ପଡ଼ିଥିଲେ ମଧ୍ୟ ସେ ରହିବ, କ'ଣ ସେ କ୍ଷାନ୍ତି ରଖିବ ବା ସେ ଅଧୈର୍ଯ୍ୟ ହେବ ନାହିଁ, ଧୈର୍ଯ୍ୟ ଧାରଣ କରିବେ। ଆର୍ଯ୍ୟବମ୍ କହିଲେ ସିମ୍ପୁଲ ଲିଭିଙ୍ଗ, ସରଳତା, ବୈଷ୍ଣବତାକୁ କହିଲେ ସରଳତା, ବୈଷ୍ଣବତା ହେଉଛି କହିଲେ ସରଳତା, ସରଳତା ହିଁ ବୈଷ୍ଣବତା, ଶିଶୁମନ୍ତୁ ସେ ମହାରାଜଙ୍କ କଥା କହନ୍ତି, ସରଳତା ହିଁ ବୈଷ୍ଣବତା। ଜଣେ ଯେତେ ସରଳ ତାକୁ ସେ ସେତେ ବୈଷ୍ଣବ, ବଡ଼ ବୈଷ୍ଣବ ବୋଲି କୁହାଯିବ। ଇଏ ହେଉଛି ବ୍ରାହ୍ମଣ ଗୁଣ, ଏଇଟା ସମଧମ ତପ ଶୌଚ କ୍ଷାନ୍ତି ରାଜଗୁଣ। ଜ୍ଞାନ ବିଜ୍ଞାନ ନାସ୍ତିକ୍ୟମ୍, ଜ୍ଞାନ ତାଙ୍କର କିଛି ଜ୍ଞାନ ରହି ଶାସ୍ତ୍ରକୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ବିଜ୍ଞାନ କହିଲେ ସେ ଜ୍ଞାନକୁ ଖାଲି ସେ କହୁନାହାନ୍ତି, ସେଟା ନିଜ ଜୀବନରେ ଆଚରଣ କରୁଛନ୍ତି, ଏ ବିଜ୍ଞାନ। ଯେମିତି ଆମର ବିଜ୍ଞାନରେ ପ୍ରାକ୍ଟିକାଲ କରାଯାଉଛି, ସେଇଭଳି ଭାବରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ ନିଜ ଜୀବନରେ ଆଚରଣ କରୁଛନ୍ତି, ଏଇଟା ହେଉଛି ବିଜ୍ଞାନ। ଏବଂ ଆସ୍ତିକ୍ୟମ୍ କହିଲେ ଶାସ୍ତ୍ରରେ ବିଶ୍ୱାସ, ଇଏ ହେଉଛି ବ୍ରହ୍ମକର୍ମ ସ୍ୱଭାବଜନ। ବ୍ରହ୍ମ କର୍ମ, ବ୍ରାହ୍ମଣର କର୍ମ ଏସବୁ ରହିଛି, ମୋତେ ଗୁଣ କର୍ମ ସ୍ୱଭାବ ତାର ସ୍ୱଭାବ ଜନ୍ମରୁ ସେ ସବୁ ଗୁଣ ସବୁ ରହିଛି ତା'ର ପୂର୍ବଜନ୍ମ ଫଳ ଅନୁସାରେ କର୍ମ ଫଳ ଅନୁସାରେ ସେମାନେ ସବୁ ସେଇଟା ସ୍ୱଭାବ ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ଏହିଭଳି ଭାବରେ ବ୍ରାହ୍ମଣର ଅନେକ ଗୁଣ ସବୁ ରହିଛି। ଯେମିତି ଭାବରେ ଭାଗବତଙ୍କ ସପ୍ତମ ସ୍କନ୍ଦରେ ମଧ୍ୟ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ସ୍ତୁତିରେ କହୁଛନ୍ତି ସେ କଥା ଯେ ବାରଟି ଗୁଣ ରହିଛି ବ୍ରାହ୍ମଣର। ବିପ୍ରା ଦ୍ୱିଷଡ୍ ଗୁଣ ଯୁତ ଅରବିନ୍ଦ ନାବ ପାଦାରବିନ୍ଦ ବିମୁଖା ସ୍ୱଚନ ଗରିଷ୍ଠ। ବ୍ରାହ୍ମଣମାନଙ୍କର ବାରଟି ଗୁଣ ଥିଲେ ମଧ୍ୟ କିନ୍ତୁ ଯଦି ସେ ଭଗବାନଙ୍କ ଶରଣରେ ଗଲେ ନାହିଁ ତାହେଲେ ସେ ବହୁତ ଅଧମ ଶ୍ରେଣୀର, ଶୂଦ୍ରଠାରୁ ମଧ୍ୟ ନିମ୍ନ ଶ୍ରେଣୀର। ବାରଟି ଗୁଣ ଥିଲେ ଜଣେ କହିବ ବ୍ରାହ୍ମଣ ଜଣେ ଭଗବାନଙ୍କର କାହିଁକି ଶରଣରେ ଯାଉନାହାନ୍ତି, ବ୍ରାହ୍ମଣ ଶାସ୍ତ୍ର ଏଇସବୁ ସମ୍ବନ୍ଧ ମତକ ଏତେ ସବୁ ଗୁଣ ସବୁ ରହିଛି କିନ୍ତୁ ଭଗବାନଙ୍କର କାହିଁକି ବିମୁଖ ହୋଇଯାଉଛନ୍ତି, କାରଣ କ'ଣ ଶାସ୍ତ୍ର ବି ଜାଣିଛନ୍ତି ସେ ଭଗବାନ ବିମୁଖ କାହିଁକି ହୋଇଯାଉଛନ୍ତି। ଯେମିତି ଆମେ ଦେଖିବା ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ କ'ଣ ଭଗବତ ଗୀତାରେ ଭଗବାନ କହିଲେ କବିନା ସୁନା କବି ଭୃଗୁ ଭୃଗୁବଂଶୀୟ ଶୁକ୍ରାଚାର୍ଯ୍ୟ ଭୃଗୁବଂଶୀରେ ଯାହା ଜନ୍ମ ହେଉଛନ୍ତି ଜାତ ହୋଇଛନ୍ତି ସେମାନେ ଶୁକ୍ରାଚାର୍ଯ୍ୟ ବ୍ରାହ୍ମଣ କୂଳରେ ଜନ୍ମ ହୋଇଛନ୍ତି। ଏତେ ଜ୍ଞାନ ରହିଛି ଭଗବାନ କହୁଛନ୍ତି ସିଏ ମୋର ଜ୍ଞାନମାନଙ୍କ ଭିତରେ ସେ ହେଉଛନ୍ତି ଜଣେ ମୋର ବିଭୂତି କବିନା ସୁନା କବି। କିନ୍ତୁ ଯେତେବେଳେ କଥା ଆସିଲା ବଳି ମହାରାଜ ପାଖରେ ଭଗବାନ ଆସିଲେ ସେ ଜାଣିଛନ୍ତି ଭଗବାନ ବଳି ଜାଣିନ ବଳି ଭାବୁଛି ସାଧାରଣ ବାମନ ଜଣେ ଗୋଟ ବାମନ। ତେଣୁ ଯେତେବେଳେ ଭଗବାନ କହିଲେ ବାମନ ରୂପରେ ଆସି କହିଲେ ମୋର ବେଶୀ କିଛି ଦରକାର ନାହିଁ, 3 ପାଦ ଭୂମି ଦରକାର, ସମିତାନି ପ୍ରଧାନ ମହ ଛୋଟ ଛୋଟ ପାଦରେ ଦେଖିକି କହୁଛନ୍ତି ଭଗବାନ ଛୋଟ ପାଦରେ ଶକଟକୁ ଓଲଟେଇ ଦେଲେ ସେ ବିଭାଗ ବାମନ ଦେବ ଉପରେ ଛୋଟ ଛୋଟ ପାଦରେ ଆସି କହୁଛନ୍ତି ମାନେ ଦେଖିଛନ୍ତି ମୋର ବେଶୀ କିଛି ଦରକାର ନାହିଁ, 3 ପାଦ ଭୂମି ମୋର ଏଇ ପାଦ ଦେଖିକି କହିଲେ ଏଇ ସମିତାନି ପ୍ରଧାନ ମହ ଏଇ ପାଦରେ ମୋର 3 ପାଦ ଭୂମି ଦରକାର। ତେଣୁ ବଡ଼ି ମାନେ ଆଶ୍ଚର୍ଯ୍ୟ ଦୋଷ କରୁଛ ତୁମେ ଏତେ ସୁନ୍ଦର କଥା କହୁଛ ବହୁତ ଜ୍ଞାନୀଟା କଥା କହୁଛ କିନ୍ତୁ ତୁମର ପ୍ରକୃତରେ ବାଳସୁଲଭ ଗୁଣ ଯାଇନାହିଁ, 3 ପାଦ ଭୂମି ନେଇକି କ'ଣ କରିବ କଥା। ତେଣୁ ଯାହା ହଉ ତଥାପି ଭଗବାନ କହିଲେ ମୋର ସେତିକିରେ ସିଦ୍ଧି ପ୍ରାପ୍ତି ମୁଁ ହେଇଯିବି, ମୋର ଆଉ ବେଶୀ ଦରକାର ନାହିଁ, ଯାହାର ଯେତିକି ଆବଶ୍ୟକ ତାଠୁ ଯଦି ଅଧିକା ସେ ପାଇବା ପାଇଁ ଚେଷ୍ଟା କରିବେ ତାଙ୍କ ଲୋଭ ଦ୍ୱାରା 3 ପାଦ କ'ଣ ନବବର୍ଷ ସମେତ ସପ୍ତଦୀପ ପଦି ମହି ପ୍ରତିଦୀପରେ 9ଟି ବର୍ଷ ରହିଛି। ଆମେ ଏଇ ଯେଉଁ ବର୍ଷରେ ରହିଛି ଭାରତବର୍ଷ ଇଏ ହେଉଛି ଜମ୍ବୁଦ୍ୱୀପର 9ଟି ବର୍ଷ ରହିଛି। ତେଣୁ ଯେଉଁମାନେ ଲୋଭୀ ବ୍ୟକ୍ତି ତାକୁ 7 ଦୀପ ସହିତ 9 ବର୍ଷ ପ୍ରଦାନ କଲେ ମଧ୍ୟ ସେ କହିବେ ଆହୁରି ଦରକାର ମୋର, କାରଣ ଲୋଭ କେବଳ ପୂରଣ ହେବ ନାହିଁ, ସନ୍ତୁଷ୍ଟ ହେବ ନାହିଁ। ତେଣୁ ଯାହା ହଉ ଭଗବାନ ବଳି ମହାରାଜ କହିଲେ ଠିକ୍ ଅଛି ତୁମେ 3 ପାଦ ଭୂମି ନବ ଯଦି ନିଅ। ତେଣୁ ସେହି ସମୟରେ ଯେଉଁ ସଂକଳ୍ପ କରିବା ପାଇଁ ଯାଉଛନ୍ତି ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଆସୁଛନ୍ତି କହିଲେ ଏସବୁ ବୈରସଙ୍କ ସାକ୍ଷାତ ବିଷ୍ଣୁର ଅବୟ ଇଏ ସବୁ ଏ ସାମାନ୍ୟ ବାମନ ନୁହନ୍ତି, ଏ ଭଗବାନ ଭଗବାନ ପ୍ରତି ବିମୁଖ ହେଇଗଲେ ଶୁକ୍ରାଚାର୍ଯ୍ୟ ବ୍ରାହ୍ମଣ ଏତେ ଗୁଣ ସବୁ ରହିଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କର ଜାଣିଛନ୍ତି ସେ କିନ୍ତୁ ବ୍ରାହ୍ମଣ ଭଗବାନ ପ୍ରତି ବିମୁଖ ହେଇଗଲେ। ତେଣୁ ବଳି ମହାରାଜ ତ୍ୟାଗ କରିଦେଲେ ଗୁରୁ ନ ଶିଷ୍ୟା ଗୁରୁଙ୍କୁ ତ୍ୟାଗ କରିଦେଲେ ବଳି ମହାରାଜ। ତେଣୁ ଏମିତି ଏଇଭଳି ଭାବେ ବହୁତ ଉଦାହରଣ ରହିଛନ୍ତି ଯେ ବ୍ରାହ୍ମଣ ହେଲେ ମଧ୍ୟ ବହୁତ ଜ୍ଞାନୀ ଥାଇକି ମଧ୍ୟ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଦ ନବଧ୍ୟାୟରେ ଭଗବାନ ନୃସିଂହଦେବଙ୍କ ସ୍ତୁତିରେ ଏଇଟା କହୁଛନ୍ତି ଯଦି 12ଟି ଗୁଣ ଯୁକ୍ତ ହୋଇକରି ମଧ୍ୟ ସେମାନେ ଭଗବାନଙ୍କ ବିମୁଖ ହୋଇଗଲେ ତାହେଲେ ତାଙ୍କଠାରୁ ସ୍ୱପଚ ମଧ୍ୟ ବରିଷ୍ଠ। ସ୍ୱପଚ କହିଲେ ଯେଉଁମାନେ କୁକୁର ଭୋଜି ଚଣ୍ଡା, ସେ ଯଦି ଭଗବାନଙ୍କର ଭକ୍ତ ହୁଅନ୍ତି ତାହେଲେ ସିଏ ଶ୍ରେଷ୍ଠ ହୋଇଯିବେ। କାହିଁକି ନା କୁକୁର ଭୋଜି ଚଣ୍ଡାଳରେ ମଧ୍ୟ ଯଦି ସେ ଭଗବାନଙ୍କର ଭଜନ କରନ୍ତି ତାହେଲେ ସେ ନିଜ ସହିତ ସମଗ୍ର କୂଳକୁ ଉଦ୍ଧାର କରିଦେବେ। କିନ୍ତୁ ଏ ବ୍ରାହ୍ମଣ ଜଣଙ୍କ ଏତେ ଜ୍ଞାନ ଥାଇକି ମଧ୍ୟ ଏତେ ଗୁଣ ଥାଇକି ମଧ୍ୟ ଭଗବାନଙ୍କ ଶରଣରେ ନଗଲେ ତାହେଲେ ସେ ନିଜକୁ ତ ଉଦ୍ଧାର କରିପାରିବେ ନାହିଁ, ଆଉ କୁଳ କଥା କ'ଣ କହିବା। ତେଣୁ ସେଇ ଶ୍ଳୋକର ଭାଷ୍ୟରେ ପ୍ରହ୍ଲାଦ ମହାରାଜ ସନକ ସୁଜାତ ବୋଲି ଗୋଟେ କାବ୍ୟ ଗ୍ରନ୍ଥ ଅଛନ୍ତି, ସେଥିରେ ଏ ବ୍ରାହ୍ମଣମାନଙ୍କର ବାରଟି ଗୁଣ ବର୍ଣ୍ଣନା କରାଯାଇଛି। ଜ୍ଞାନଂ ଚ ସତ୍ୟଂ ଚ ଦମଃ ସୁତଂ ଚ ଇ ଅମାତ୍ସର୍ଯ୍ୟଂ ହ୍ରି ତିତିଥ୍ୟା ଅନୁସୂୟା ଯଜ୍ଞଶ୍ଚ ଦାନଂ ଚ ଧୃତି ସମସ୍ତ ମହାବ୍ରତା ମହାବ୍ରତା ଇଏ ହେଉଛି ବାରଟା ଗୁଣ, ଦ୍ୱାଦଶ ଗୁଣ ବ୍ରାହ୍ମଣସ୍ୟ ବ୍ରାହ୍ମଣର ଏହି ବିଭାଗରେ ବାରଟି ଗୁଣ ରହିଛି ବୋଲି ସନକ ସୁଜାତ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହେଉ ଏଠି ଯେଉଁ କଥା କୁହାଯାଉଛି ବ୍ରାହ୍ମଣମାନଙ୍କୁ ସେ କୁହାଯାଉଛି ଯେଉଁ ବ୍ରାହ୍ମଣମାନେ ଯେଉଁମାନଙ୍କର କ'ଣ ଯେ ଅସୂୟା କହିଲେ କ'ଣ ଅନସୂୟା, ପତ୍ନୀଙ୍କର ପତ୍ନୀ ହେଉଛନ୍ତି ଅନସୂୟା, ତାଙ୍କର ଅସୂୟା ଭାବ ନାହିଁ। ଅସୂୟା ଆଉ ଈର୍ଷା ଭିତରେ ତଫାତ ରହିଛି, ଅସୂୟା ଏବଂ ଈର୍ଷା ଭିତରେ ଓଡ଼ିଆରେ ଖାଲି ଦିଆହେଲା ଅସୂୟା, ସଂସ୍କୃତରେ ଅସୂୟା, ଓଡ଼ିଆରେ ମଧ୍ୟ ଅସୂୟା ଦିଆହେଲା। ଇଂଲିଶରେ ଯେଉଁ କୁହାଯାଇଛି ଇଂଲିଶ ସେଇଟା ଆମେ ବୁଝିପାରିବା ନାହିଁ। ଆଚ୍ଛା ଜଣେ ଟିକା କହୁଛନ୍ତି, ଜଣେ ଆଚାର୍ଯ୍ୟ କହିଛନ୍ତି ଅସୂୟା କହିଲେ ଗୁଣେଷୁ ଦୋଷା ରୋଗ, ଜଣଙ୍କର ଭଲ ଗୁଣ ଥିଲେ ମଧ୍ୟ ଯାହାଙ୍କର ଅସୂୟା ଭାବ ରହିଛି ସେ ଗୁଣଟା ଦେଖିବେନି, ସେ କହିବେ ଏଇଟା ଦୋଷ। ଗୁଣେଷୁ ଦୋଷ ଆରୋପ, ଇଏ ହେଉଛି ଅସୂୟା ଅସୂୟା ଭାବ। ସେଇଭଳି ଭାବରେ ଅନୃତ କହିଲେ ମିଥ୍ୟା ଭାଷଣ, ମିଥ୍ୟା କଥା କହିବା ହେଉଛି ଅନୃତ। ଭଗବତ ଗୀତାରେ ଯାହା ଭଗବାନ କହୁଛନ୍ତି ଏଥିରେ କୌଣସି ମିଥ୍ୟା ନାହିଁ, ବା ଭାଗବତ ବା ଶାସ୍ତ୍ରମାନଙ୍କରେ କୌଣସି ମିଥ୍ୟା ଜିନିଷ ନାହିଁ। ତେଣୁକରି ଅର୍ଜୁନ ଭଗବତ ଗୀତାରେ ଭଗବାନ କହୁଛନ୍ତି ପ୍ରଭୁ ଆପଣ ଯାହା କହୁଛନ୍ତି ସର୍ବମ ଏତମ ରୀତମ ମାନେ ଜନ୍ମାନ ବଦଶ କେଶବ, ଏ କେଶବ ଆପଣ ଯାହା ଆମକୁ କହୁଛନ୍ତି ଭଗବତ ଗୀତାରେ ମୋତେ ଯାହା କହିଲେ ମୁଁ ସବୁକିଛିକୁ ସତ୍ୟ ବୋଲି ଗ୍ରହଣ କରୁଛି। ମିଥ୍ୟା ରହୁଛି କେଉଁଠି କେଉଁଠି ମିଥ୍ୟା ସୁପ୍ରଚାର କହିଲେ କେଉଁଠି କେଉଁଠି ମିଥ୍ୟା କହିଲେ ଚଳିବ, କେଉଁଠି ନା ସ୍ତ୍ରୀଷୁ ନମ ବିବାହେ ବୃତ୍ତିଷୁ ପ୍ରାଣ ସଙ୍କଟେ, ଏସବୁ ବିଭିନ୍ନ ସ୍ଥାନରେ ମିଥ୍ୟା କହିଲେ ନ ଜୁଗୁପ୍ସିତମ ଏଇଟା ନିନ୍ଦନୀୟ ନୁହଁ। ସ୍ତ୍ରୀ ସହିତ ଥଟା ପରିବା ଆସିଲେ ମିଥ୍ୟା କହିଲେ ସେଇଟା ନିନ୍ଦନୀୟ ନୁହଁ ବା ପାପ ନୁହଁ। ସେଇଟା ଗୋବ୍ରାହ୍ମଣ ଈର୍ଷା, ଗୋବ୍ରାହ୍ମଣ ଗାଭୀମାନଙ୍କୁ ଏବଂ ବ୍ରାହ୍ମଣମାନଙ୍କୁ ଈର୍ଷା କରାଯାଉଛି, ସେଠି ଆମେ ଯଦି ମିଥ୍ୟା କହିଲେ ତାହେଲେ ସେଇଟା ମଧ୍ୟ ସେଇଟା ପାପରେ ଯିବ ନାହିଁ। ବିବାହ ପିଲାମାନଙ୍କର ବିବାହ ହେଇପାରୁ ସେଠି ମିଥ୍ୟା କହିଲେ ଚଳିବ। ବୃତ୍ତି ପ୍ରାଣ ସମୃତି ବ୍ୟବସାୟ କରୁଛେ ବୃତ୍ତିକୁ ମିଥ୍ୟା କରିବାକୁ ପଡ଼ିବ, ଗୋପାଳ ମହାରାଜ ଲୁଣ ସହିତ ତୁଳନା କରିଛନ୍ତି। ଖାଦ୍ୟରେ ଯଦି ଆମେ ଲୁଣଟା କମିଗଲା ତାହେଲେ ଭଲ ଲାଗିବ ନାହିଁ, ଅଧିକ ହେଇଗଲେ ଲୁଣିଆ ହେଇଯିବ ଖାଇବାକୁ ଭଲ ଲାଗିବ ନାହିଁ। ସେହିଭଳି ଭାବରେ ବିଜନେସ୍ରେ କିଛି ମିଥ୍ୟା କରିବାକୁ ପଡ଼ିବ, ଶାସ୍ତ୍ର ମଧ୍ୟ କୁହାଯାଇଛି, କିନ୍ତୁ ଅଧିକା କରିବା ଅଧିକା କରିଲେ ହେବ ନାହିଁ କି ବିଲକୁଲ ଯଦି ଆମେ କହିବା ମିଥ୍ୟା କହିବାନି ଆମେ ଏତିକି ଟଙ୍କାରେ ଆଣିଛୁ ତୁମେ ଯାହା ଦେବ କିନ୍ତୁ ତା ତଳକୁ କମ୍ରେ ଦେବ, 10 ଟଙ୍କାରେ ଆମେ ଆଣିଛୁ ଏଇଟା 5 ଟଙ୍କା ଦିଅ ତ। ତେଣୁ ସେଠି କେଉଁଠି ଯେ ମିଥ୍ୟା ଆମକୁ କହିବାକୁ ପଡ଼ିବ, ଯୁଧିଷ୍ଠିର ମହାରାଜଙ୍କୁ କୁହାଗଲା ତ ମିଥ୍ୟା କୁହ, ସିଏ ରାଜି ହେଲେ ନାହିଁ, ଦ୍ରୋଣାଚାର୍ଯ୍ୟଙ୍କୁ ମିଥ୍ୟା ନ କହିଲେ ସିଏ ଅସ୍ତ୍ର ତ୍ୟାଗ କରିବେ ନାହିଁ। ତେଣୁ ଯୁଧିଷ୍ଠିର ମହାରାଜଙ୍କୁ କହିଲେ ତାର ଟିକେ କଣ୍ଡିସନାଲ ମିଥ୍ୟା କହିଲେ, କ'ଣ ନା ଅଶୁଦ୍ଧମା ମତ ନରେ ବା କୁଞ୍ଜରେ, ବା କୁଞ୍ଜରେ କହିଲା ବେଳକୁ ଭଗବାନ ତାଙ୍କୁ ବୁଦ୍ଧି ଦେଲେ ତେଣୁ ଏଇଭଳି ଭାବରେ ମିଥ୍ୟା ଯେଉଁମାନେ କହୁନାହାନ୍ତି ବ୍ରାହ୍ମଣ କହିଲେ ଏମିତିକି କୁହାଯାଏ, ବ୍ରାହ୍ମଣ କହିଲେ ଜଣେ ବ୍ରାହ୍ମଣ ତାକୁ କୁହାଯାଏ ଯେ ଆମେ ଦେଖିବା ଏ ଯେଉଁ ଦ୍ରୋଣାଚାର୍ଯ୍ୟ ଏ ଜଣେ ବ୍ରାହ୍ମଣ, ତାଙ୍କ ବ୍ରାହ୍ମଣ ଗୁଣ ରହିଛି, ବ୍ରାହ୍ମଣ ଯେତେ ଗୁଣ ଭଗବତୀ ଆରମ୍ଭରେ ଜଣେ ଦ୍ରୋଣା ଦୁର୍ଯ୍ୟୋଧନ କହୁଛନ୍ତି ତାଙ୍କ ଗୁରୁକୁ ଦେଖ କ'ଣ ଇଏ ଯେଉଁ ଆସିଛନ୍ତି ସଞ୍ଜୟ କହୁଛନ୍ତି ଦେଖ ଧୃତରାଷ୍ଟ୍ରଙ୍କୁ ଯେ ବର୍ତ୍ତମାନ ସେ କହୁଛନ୍ତି ତବ ଶିଷ୍ୟଣ ଧୀମତା, ଏ ଦୁଷ୍ଟଧନକୁ ଯେ ପାଣ୍ଡବମାନଙ୍କ ପକ୍ଷ ବିଷୟରେ ବର୍ଣ୍ଣନା କରାଯାଉଛି, ଦୁର୍ଯ୍ୟୋଧନ କହୁଛନ୍ତି ତାଙ୍କର ଗୁରୁଦେବଙ୍କୁ ଦ୍ରୋଣାଚାର୍ଯ୍ୟଙ୍କୁ ସେ କହୁଛନ୍ତି ଦୁଷ୍ଟଧନଙ୍କୁ କହୁଛନ୍ତି ତୁମର ଇଏ ତୁମର ବହୁତ ବୁଦ୍ଧିମାନ ଶିଷ୍ୟ,
ତେଣୁ ଭାବୁଛି ଆପଣ ହେଉଛନ୍ତି ବୁଦ୍ଧିହୀନ ମୂର୍ଖ ବ୍ୟକ୍ତି। ଆପଣ ଜାଣିଛନ୍ତି ଦୁଷ୍ଟଦୁମ୍ନ ଜନ୍ମ ହେଇଛି ଆପଣଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ତାକୁ ଅସ୍ତ୍ର ଶିକ୍ଷା ଦେଲେ ଏ ବ୍ରାହ୍ମଣର ଗୁଣ ବିଷୟରେ ଦୁର୍ଯ୍ୟୋଧନ ଜାଣିନାହାନ୍ତି। ବ୍ରାହ୍ମଣ କହିଲେ ଶତ୍ରୁ ଆସିଲେ ମଧ୍ୟ ସେ ତାକୁ କିଛି ଗୋପନ ରଖିବେ ନାହିଁ, ଇଏ ହେଉଛି ବ୍ରାହ୍ମଣର ଗୁଣ, ଇଏ ହେଉଛି ବ୍ରାହ୍ମଣର ଗୁଣ। ତେଣୁ ଦ୍ରୋଣାଚାର୍ଯ୍ୟ ଯଦିଓ ଜାଣିଛନ୍ତି ଏ ଯେଉଁ ଦୁଷ୍ଟଦୁମ୍ନ ଜାତ ହେଇଛି, ଯଜ୍ଞରୁ ଜାତ ହେଇଛି, ମୋତେ ହତ୍ୟା କରିବା ପାଇଁ ଜାତ ହେଇଛି, ତଥାପି ତାକୁ ଅସ୍ତ୍ର ଶିକ୍ଷା ଦେଇଛନ୍ତି, ଇଏ ହେଉଛି ବ୍ରାହ୍ମଣର ଗୁଣ। ସତ୍ୟକାମ ଜାବାଡ଼, ସତ୍ୟକାମ ଜାବାଡ଼ ଭିତରେ ଗୌତମ କହିବାକୁ ଗଲେ ଶିକ୍ଷା କରିବା ପାଇଁ ସେତେବେଳେ ଗୌତମ ମୁନି ପଚାରିଲେ, କହିଲେ କ'ଣ ତୁମର ଗୋତ୍ର କ'ଣ ବା ତୁମର କ'ଣ କେଉଁ କୁଳରେ ତୁମେ ବ୍ରାହ୍ମଣ ନା କ'ଣ ଗୋତ୍ର? କିନ୍ତୁ ତାଙ୍କ ପିତା ମା ତାଙ୍କୁ ପଚାରିଲେ, ପିତା ତାଙ୍କ ନାହାନ୍ତି। ତାଙ୍କ ମା କହିଲେ ମୁଁ ଯୁବତୀ ଅବସ୍ଥାରେ ବହୁତ ଲୋକଙ୍କର ସଙ୍ଗ କରିଛି, ତେଣୁ ତୁମ ପିତା କେମିତି କହିପାରିବି ନାହିଁ। ତେଣୁ ସେ ସେଇ କଥା କହିଦେଲେ, ଗୌତମ ଋଷି କହିଦେଲେ ସେ କଥା। ତେଣୁ ଗୌତମ ଋଷି କହିଲେ ତୁମେ ହେଉଛି ବ୍ରାହ୍ମଣ, ସତ୍ୟକାମ ତାଙ୍କ ନାଁ, ସତ୍ୟକାମ ଜାବାଡ଼, ସତ୍ୟକାମ ଜାବାଡ଼। କାରଣ ଏଇ ବ୍ରାହ୍ମଣ ଯେ ସତ୍ୟ ପାଇବେ, ସତ୍ୟ ପାଇବା ପ୍ରସିଦ୍ଧ ତାଙ୍କର ଗୁଣ, ଏଇଟା ସତ୍ୟ ପାଇବେ, ଅସୁବିଧା ପରିସ୍ଥିତିରେ ମଧ୍ୟ ସେ ସତ୍ୟ ପାଇବେ। ତେଣୁ ଇଏ ହେଉଛି ବ୍ରାହ୍ମଣମାନଙ୍କର ଗୁଣ ସବୁ ରହିଛି, ଦୋଷ ଆରୋପ ଅସୂୟା, ମିଥ୍ୟା କହିଲେ ମିଥ୍ୟା ଭାଷଣ ଅନୁଭୂତ, ଦମ୍ଭ କହିଲେ ଦମ୍ଭ କ'ଣ ନା ସ୍ୱ ଖ୍ୟାତ ଧର୍ମାଚାର, ଧର୍ମ ଆଚରଣ କରିବେ କେବଳ ନିଜର ଖ୍ୟାତି ପାଇଁ, ଇଏ ହେଉଛି ଦମ୍ଭ। ନିଜର ଖ୍ୟାତି ପାଇଁ ଯେଉଁମାନେ ଧର୍ମ ଆଚରଣ କରୁଛନ୍ତି ତା ଦେଖେଇ ହୁଅନ୍ତି, ସେମାନେ ଆଉ ଗୋଟେ ପ୍ରକାର, ତାଙ୍କ ଭିତରେ ଆଉ ଗୋଟେ ପ୍ରକାର, ଇଏ ହେଉଛି ଡୁପ୍ଲିକେସି, ଇଏ ହେଉଛି ଦମ୍ଭ। ଆଉ ଗୋଟେ କ'ଣ ଇଂଲିଶ କମ୍ ଗୋଟେ ଆଗରେ କ'ଣ ଗୋଟେ ରହିଛି ଦମ୍ ରହିଛି, ଯାହା ହେଉଛି ଦମ୍ଭ ହେଉଛି ଏଇଟା। ଈର୍ଷା କହିଲେ କ'ଣ? ଈର୍ଷା ଆଉ ଅସୂୟା ପାଖାପାଖି ଶବ୍ଦ ହେଲେ ମଧ୍ୟ ଈର୍ଷା ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି କ'ଣ ନା, ଈର୍ଷାରେ ଜଣେ କହିଛନ୍ତି ଈର୍ଷା ପର ଗୁଣାନ ଅସହନୀୟ, ପରର ଗୁଣ ଦେଖିଲେ ସେ ସହିପାରିବେ ନାହିଁ, ଇଏ ହେଉଛି ଈର୍ଷା। ଭୌତିକ ଜଗତରେ ସମସ୍ତଙ୍କର ଈର୍ଷା ରହିଛି, ଈର୍ଷା ଭାବ ରହିଛି, କାହିଁକି ପ୍ରଭୁପାଦ ମହାରାଜ କହନ୍ତି ଭଗବାନଙ୍କୁ ଈର୍ଷା କରିବାରୁ ଆମେ ଏ ଭୌତିକ ଜଗତ ପତନ ହେଇଛି। ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ତାଙ୍କୁ ଈର୍ଷା କରୁ, ସେ କାହିଁ ଉପଭୋଗ କରିବା, ଆମେ କାହିଁ ନ କରିବା? ତେଣୁ ଏ ଭୌତିକ ଜଗତରେ ଯେତେ ଅଛନ୍ତି ସମସ୍ତଙ୍କ ଈର୍ଷା ଭାବ ରହିଛି। ଈର୍ଷା ଶୂନ୍ୟତା ହେବାଟା ଏତେ ସହଜ ଜିନିଷ ନୁହଁ। ଈର୍ଷା ଶୂନ୍ୟ ହେଲେ ଜଣେ ଭାଗବତମ ବା ଶାସ୍ତ୍ରକୁ ସବୁ ରିଲିଜ୍ କରିବେ ବା କ'ଣ ତା'ର ଆନନ୍ଦ ପ୍ରାପ୍ତ ହୋଇପାରିବେ, ତା'ର ଯେଉଁ ରହିଛି ଭାଗବତମର ପରମ ନିର୍ମ ଶରଣ ସତା, କେଉଁମାନେ ଭାଗବତଙ୍କୁ ସ୍ୱାଦ ପ୍ରାପ୍ତ ହୋଇପାରିବେ ନା ଯେଉଁମାନେ ନିର୍ମତ୍ସର ପରମ ନିର୍ମତ୍ସର, ଯେଉଁମାନେ ଅତ୍ୟନ୍ତ ଉନ୍ନତର ଶ୍ରେଣୀର ଯେଉଁମାନେ ପରର କ'ଣ, ସେମାନେ ପର ଦୁଃଖ ଦେଖିଲେ ଆନନ୍ଦିତ ହେବେ, ପର ସୁଖରେ ସେମାନେ ଦୁଃଖୀ ହେବେ, ଏ ଈର୍ଷା ଭାବ। ଏଇଭଳି ଭାବରେ ଅକ୍ଷମା ତାକୁ ସହିପାରିବେ ନାହିଁ, ତାଙ୍କର ପର ଗୁଣ ଦେଖିକି ସହିପାରିବେ ନାହିଁ। ଏବଂ ହିଂସା, ହିଂସା ଆଚରଣ ଯେଉଁ କରୁଛନ୍ତି, ହିଂସାରେ ପ୍ରଭୁପାଦ ମହାରାଜ କହିଛନ୍ତି ଭାଗବତରେ ପ୍ରଥମ ସଂଗ 18 ଅଧ୍ୟାୟ ଶ୍ଳୋକ 22ରେ ଯେ ଦି ଡ୍ରାଇ ଫିଲୋସଫିକାଲ ଫିଲୋସଫିକାଲ ସ୍ପେକୁଲେସନ୍ ଇଜ୍ ଏ ସଟର୍ ସେନ୍ସ ଏଞ୍ଜୟମେଣ୍ଟ ଅଫ୍ ଦ ମାଇଣ୍ଡ। ଯେଉଁମାନେ ବହୁତ ଦର୍ଶନ ଦାର୍ଶନିକ କଥା କହୁଛନ୍ତି ସବୁ, ଇଏ ମଧ୍ୟ ଗୋଟେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ, ମନର ଇନ୍ଦ୍ରିୟ ଭୋଗ ଏଇଟା ଗୋଟେ ରହୁଛି, ଏଇଟା ପ୍ରକୃତ ଧର୍ମ ନୁହଁ। ଏବଂ ରିଅଲ ନନ୍ଭାଓଲେନ୍ସ ମିନ୍ସ ଫ୍ରିଡମ୍ ଫ୍ରମ୍ ଏନ୍ଭି। ପ୍ରକୃତ ଅହିଂସା ହେଉଛି କ'ଣ ନା ଈର୍ଷାରୁ ମୁକ୍ତ ହେବାଟା, ଇଏ ହେଉଛି ପ୍ରକୃତ ଅହିଂସା। ରିଅଲ ରିନାଉନ୍ସିଏସନ୍ ମିନ୍ସ ପରଫେକ୍ଟ ଡିପେଣ୍ଡେନ୍ସ ଅନ୍ ଗଡ଼। ଯେଉଁମାନେ କହନ୍ତି ଆମେ ସନ୍ନ୍ୟାସ ବୋଲି, ପ୍ରକୃତ ସନ୍ନ୍ୟାସ କେଉଁଟା ନା ଯେଉଁମାନେ ଭଗବାନଙ୍କ ଉପରେ ପୂର୍ଣ୍ଣ ଭାବରେ ଡିପେଣ୍ଡ କରିବେ, ପୂର୍ଣ୍ଣ ଭାବରେ ଭରସା କରିବେ, ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହେବେ, ସିଏ ହେଉଛନ୍ତି ସନ୍ନ୍ୟାସ। ପ୍ରଭୁପାଦ ମହାରାଜ ସନ୍ନ୍ୟାସ ସଂଜ୍ଞା ଦେଇଛନ୍ତି। ରିଅଲ ରିନାଉନ୍ସିଏସନ୍ ମିନ୍ସ ପରଫେକ୍ଟ ଡିପେଣ୍ଡେନ୍ସ ଅନ୍ ଗଡ଼। এবং রিয়াল ইন্ডিপেন্ডেন্স মিন্স কমপ্লিট ফেথ ইন দ্য মার্সি অফ দি লর্ড। প্রকৃত স্বাধীনতা কোটা না ভগবান কৃপা উপরে যে নির্ভর করা বা বিশ্বাস করা ভরসা করা সে হচ্ছে প্রকৃতির স্বাধীনতা। উইদাউট ডিপেন্ডেন্স ইন দি কন্ডিশন অফ ম্যাটর ভৌতিক স্থিতি উপরে যদি আমি ভরসা না করি বা বিশ্বাস না করি ভগবান বিশ্বাস করা সে হচ্ছে রিয়েল স্বাধীনতা রিয়েল ইন্ডিপেন্ডেন্স। তেমন এইভাবে ভাবে হিসা কায়াদিভি প্রাণপীড়া প্রাণপীড়া জীবহত্যা করছেন সেটা তো নিশ্চিত হিসাবে সেটা কিছু অসুবিধা নাই মানে কি অসুবিধা নাই। তা ছড়া মধ্যে সটল ভাবে প্রভাত মহারাজ গোটে অহিংসা উপরে গোটে স্পিচ দৌলে যে স্থানের বক্তব্য দৌলে সেতু সে কে কথা প্রকৃত হিংসা হচ্ছে কম না ভগবান এইভাবে ব্যবস্থা করছেন সমস্ত ভগবধাম যাওয়া ব্যবস্থা করা যাই ভগবধাম যাওয়া ব্যবস্থা করা যাই কিন্তু সেথি যে বাধা দিচ্ছে সেটা হচ্ছে হিংসা। প্রকৃত হিংসার সংজ্ঞা সে কিন্তু সেভাবে সে কিন্তু হিংসা কে খালি যে প্রাণী হত্যা করা যা হিংসা তা নুহ যে এই যে ভগবধাম যাওয়া সব ব্যবস্থা করছেন ভগবান সেথির যে বাধা দৌরান সেটা মধ্যে হিংসার জীবন এই সটল হিংসার বহু সূক্ষ্ম সংজ্ঞা প্রকাশ দিয়েছেন। তেমন এইভাবে ভাবে মান সমস্ত অভিমান সমস্ত গর্ব অভিমান রয়েছে গর্ব রয়েছে কে মান অপমান মান দুঃখে অনুদ্বিগ্ন মনা সুখে বিগত শুভা ভীতরাগ ভয় ক্রোধ ইত্যাদি যে উন্নত স্তরে যাই তাঁর সব লক্ষণ বর্ণনা করা যাই মানরে তুমি যদি সম্মান প্রদর্শন কলা তাহলে সে উল্লসিত হয়ে যাবে না অপমান প্রদর্শন করাগলে সে মন দুঃখ করবে না আমি যদি সম্মান প্রদর্শন করাগলা তাহলে আমি আমি বহু নিজকে বড় বলে ভাবুছে মান দাবি করছে লোক মান কি দাবি করছেন সম্মান প্রদর্শন কর সেটা বি কৌশল আমার ইংলিশে গোটে রয়েছে প্রবাদ যে রেসপেক্ট ইজ নট ডিমান্ডেড ইট ইজ কমান্ডেড সম্মানটা আমি দাবি করা না আমি পুষ্টি রয়েছে আমি সম্মান দিও বলে সেটা কমান্ড সে সে সেইভাবে ভাবে কার্য কলে সে সমস্তে সম্মান প্রাপ্ত হবে কিন্তু আমার মহাপ্রভুঙ্কর ধারা হচ্ছে যে আমি কেবলে অমানিনা মানদেন কীর্তনীয় সদা হরি এই ভগবান নাম কীর্তন করা এইসব কোয়ালিফিকেসন দরকার না ধনম না জনম না সুন্দরী কবিতা বা জগদীশ কামে কম প্রথমে আরোজ কৌলু না যেটাক মহাপ্রভু কে শিক্ষাষ্টকমে তারপরে কম দ্বিতীয়টা সেই সেই কোয়ালিফিকেশন দরকার আমি সবকিছু সহি যা দরৌরিব সহি শুনা তৃণাগতি শুনিচেন আমি নিজকে তৃণটা কিন্তু হীন বলে মনে করা প্রভুপাদ মহারাজ কৌশল প্রকৃতির আমার স্থিতি কম কৌনা এটা তৃণর তো আকার আছে আমার তো আকার নাই কেশর শহে গোটে দশ হাজার ভাগর ভাগে হচ্ছে আমার আত্মা আকার হচ্ছে সে তেমন তৃণটু আমি কম হলে তৃণ আগে শুনেছে তরুণী সহি শুনা তর কম গছকু জল নদী নদী মধ্যে সে মাগু না জল বলে খরা দিনে জল মাগু না এবং তাকে কাটিদেলে মধ্যে সে প্রতিবাদ করুনা যদিও সে সব কিছু তার তার জীবনটা কেবল মনুষ্য মনুষ্য মানুষ উপকার করা উদ্দিষ্ট তেমন তরু হচ্ছে শ্রেষ্ঠ গুরু ভাগবত মধ্যে ভগবান কথা কৌশল যে অহ এসা বরং জন্ম এই জন্ম কিছু শ্রেষ্ঠ জন্ম গছ লক্ষ্য কৌশল প্রাণী অর্থই দিয়া বাচা সে আচরণ সদা যেমি বৃক্ষ তার সবুকিছি অন্যের উপকার রয়েছে পত্র পুষ্প ফল যা সব রয়েছে সবকিছু সে আমি দৌছি নিজপা কিছু রক্ষু না এমিতি অঙ্গারকাম্ল নিয়ে বৈজ্ঞানিক মানে কৌশল অঙ্গারকাম্ল নিয়ে সে কম অম্লজান দৌরান আমি অম্লজান নিয়ে অঙ্গারকাম্ল ছাড়ছি ভগবান এভাবে ব্যবস্থা করছেন তেমন গছ আমার গুরু সি তেমন মহাপ্রভু কে জরুরী সহিষ্ণুনা অবশ্য এটা সহজ জিনিস নুহ ଆମେ ସହିଷ୍ଣୁ ହେବା, ବୃକ୍ଷ ଭଳି ସହିଷ୍ଣୁ ହେବା। ତୃଣାଦପି ସମୀଚୀନ ତରଡ଼ ଅମାନିନ ମାନ ଦେନ, ଆମେ ନିଜେ ମାନ ଦାବି କରିବା ନାହିଁ ଏବଂ ସମସ୍ତଙ୍କ ସମ୍ମାନ ପ୍ରଦର୍ଶନ କରିବା। ଯିଏ ନିଚ ସ୍ୱରରେ ଥିଲେ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା। ତାହେଲେ ଏଇ ଚାରୋଟି ଗୁଣ ଯେଉଁମାନଙ୍କର ହେବ ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବେ, କୀର୍ତ୍ତନୀୟ ସଦା ହରି। ତେଣୁ ସେଇ ଯୋଗ୍ୟତା ଜଣେ ପ୍ରାପ୍ତ ନ ହେଲା ମାନେ ସେ ଭଗବାନଙ୍କ ନାମ କରିପାରିବ ନାହିଁ, କୀର୍ତ୍ତନ କରିପାରିବ ନାହିଁ। ଯାହା ହଉ, ତେଣୁ ଗର୍ଭବର୍ତ୍ତିତା ଯେ ଭଗବାନ ତେଷାଂ ସତ୍ୟଶୀଳାନା, ସେହିଭଳି ସତ୍ୟଶୀଳ ବ୍ୟକ୍ତିମାନେ ସେମାନେ ଯାହା କହିବେ ଆଶୀର୍ବାଦ ଦେବେ ସେଇଟା କେବେ ହେଲେ କ'ଣ ବିଫଳ ହେବ ନାହିଁ। ସେତେବେଳେ ସେ ଯାହା କହିବେ ସେଇଟା ସଫଳ ହେବ, ଆଶୀର୍ବାଦ ଦେଲେ ଆଶୀର୍ବାଦନ ସେଇଟା କାର୍ଯ୍ୟ କରିବ। ସେହିଭଳି ଭାବରେ ଗୁଣ ଥିବାର ଅଛି ସାଧୁମାନଙ୍କର, ସେହିଭଳି ଗୁଣ ରହିଛି। ସେ ଯେଉଁ ଆଶୀର୍ବାଦ ଦେଉଛନ୍ତି ସେଇଟା ଫଳିଯାଉଛି, ହେଇଯାଉଛି, କାହିଁକି ନା ତାଙ୍କର ସେସବୁ ଗୁଣ ରହିଛି। ତେଣୁ ଆଚାର୍ଯ୍ୟ କହୁଛନ୍ତି କାମକ୍ରୋଧ ଲୋଭ ତାକୁ ଛାଡ଼ିକିରି, କାମକ୍ରୋଧ ଲୋଭଟା ଥିଲେ ମଧ୍ୟ କିନ୍ତୁ ଏଇ ଗୁଣ ଯଦି ଯେଉଁମାନଙ୍କର ଅଛି ତାହେଲେ ସେ ଆଶୀର୍ବାଦ ଦେଲେ ସେ ଆଶୀର୍ବାଦ କାର୍ଯ୍ୟ କରିବ, ବିଫଳ ହେବ ନାହିଁ। ସେ ଯାହା କହିବେ ତା ଫଳ ତାର ହେବ, ଭଗବାନ ସେଟାକୁ ତାଙ୍କ କଥାକୁ ସତ୍ୟରେ ପରିଣତ କରିବେ, କାରଣ ସେମାନେ ଭଗବାନଙ୍କୁ ପ୍ରିୟ। ତେଣୁ ଭଗବାନ ଯେଉଁ ତାଙ୍କର ଭକ୍ତ ଯାହା କହିବେ ଭଗବାନ ତାକୁ ନିଜର ଆଜ୍ଞା ନିଜର ପ୍ରତିଜ୍ଞାକୁ ଭଙ୍ଗ କରି ଦେଇପାରନ୍ତି ଭଗବାନ, କିନ୍ତୁ ନିଜର ଭକ୍ତଙ୍କ ପ୍ରତିଜ୍ଞାକୁ ଭଙ୍ଗ କରିବେ ନାହିଁ। ଭୀଷ୍ମଦେବ ଭୀଷ୍ମଦେବ ପ୍ରତିଜ୍ଞା କଲେ ମୁଁ ଭଗବାନଙ୍କ ଅସ୍ତ୍ର ଧାରଣ କରେଇବି, ତେଣୁ ଭଗବାନ ତାଙ୍କ ପ୍ରତିଜ୍ଞାକୁ ଭଙ୍ଗ କରି ଅସ୍ତ୍ର ଧାରଣ କଲେ। ବ୍ରହ୍ମା ଦେଲେ କ'ଣ, ବ୍ରହ୍ମା କହିଲେ ଠିକ୍ ଅଛି ତୁମେ ଦିନରେ ମରିବ ନାହିଁ ରାତିରେ ମରିବ ନାହିଁ, ସବୁ ପ୍ରକାର ବର ଦେଇଦେଲେ, ଭଗବାନ ତାକୁ ସତ୍ୟରେ ପରିଣତ କଲେ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନ ପ୍ରିୟ ବ୍ୟକ୍ତି ସେମାନେ ଯାହା କହିବେ ଭଗବାନ ସେଇଟାକୁ ସତ୍ୟରେ ପରିଣତ କରିବେ। ଭଗବାନ ଭଗବାନଙ୍କର ସବୁ ଶକ୍ତି ରହିଛି। ତେଣୁ ସନାତନ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଏତେ ଉନ୍ନତ ସ୍ତରର, କିନ୍ତୁ ସେ ଯେତେବେଳେ ମଦନ ମୋହନଙ୍କର ଯେଉଁ କୁଟିଆରେ ରହିଥିଲେ, ମଦନ ମୋହନଙ୍କର ଭାବୁଥିଲେ ଗୋଟେ ବିରାଟ ଐଶ୍ୱର୍ଯ୍ୟ ଶାଢ଼ୀ ମନ୍ଦିର କରିବା ପାଇଁ, କିନ୍ତୁ ତାଙ୍କ ପାଖରେ ସମ୍ବଳ ନାହିଁ। ସେ ତ ଗୋଟିଏ ବୃକ୍ଷରେ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ରାତି ରହନ୍ତି, ଆଉ ତାଙ୍କର ସମ୍ବଳ ନାହିଁ। ଇଏ ଆସିଲେ ମଧ୍ୟ କ'ଣ ଚିନ୍ତାମଣି ପ୍ରସ୍ତର ଆସିଲେ ମଧ୍ୟ ସେଟାକୁ ଫିଙ୍ଗି ଦିଅନ୍ତି। ତେଣୁ ଭଗବାନ ମଦନ ମୋହନ ଜାଣିକିରି ଜଣେ ବ୍ୟବସ୍ଥା କରିଦେଲେ, ଜଣେ ସେଠ ଆସୁଥିଲେ ଯମୁନା ନଦୀରେ ତାଙ୍କର ବୋଟ୍ ନେଇକିରି ଆଣୁଥିଲେ ବିଜନେସ୍ କରିବା ପାଇଁ, ତେଣୁ ସେଇଟା ବାଲି ଉପରେ ଚଢ଼ିଗଲା, ଆଉ ବାହାରିଲା ନାହିଁ, ପାଣିକୁ ଆସିଲା ନାହିଁ। ତେଣୁ ସେ ଆସି ପହଞ୍ଚିଲେ ସନାତନ ଗୋସ୍ୱାମୀ ପାଖରେ। ସନାତନ ଗୋସ୍ୱାମୀ କହିଲେ ଠିକ୍ ଅଛି, ମୋ ପାଖରେ କିଛି ନାହିଁ ଆଶୀର୍ବାଦ, ତୁମେ ଯାହା କହିବା କଥା ମଦନ ମୋହନ କୁହ, ମଦନ ମୋହନ ସେଠି ଅଛନ୍ତି। ତେଣୁ ସେ ମଦନ ମୋହନ କହିଲେ ପ୍ରଭୁ ଏଥିରେ ମୋତେ କୃପା କରନ୍ତୁ, ମୋର ଯାହା ଲାଭ ହେବ ମୁଁ ସବୁକିଛି ଆପଣଙ୍କୁ ଦେଇଦେବି। ତେଣୁ ତାପରେ ଭୀଷଣ ବର୍ଷା ହେଲା, ଝଡ଼ ବର୍ଷା ହେଲା, ପୁଣି ପାଣି ଉଠିଗଲା, ସେ ବୋଟ୍ଟି ପୁଣି ଆସିଗଲା ଜଳକୁ। ତାପରେ ସେ ଏଥରକ ବହୁତ ଲାଭ କଲେ, ସେ ସବୁ ଲାଭକୁ ଦେଇଦେଲେ ମଦନ ମୋହନଙ୍କ ମନ୍ଦିର ଯେଉଁ ହୋଇଛି ସେ ମନ୍ଦିର ତାଙ୍କରି ଧନରେ ସେଟା ହୋଇଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଭକ୍ତଙ୍କର ଇଚ୍ଛାକୁ ଭଗବାନ ପୂରଣ କରନ୍ତି। ତେଣୁ ଆମର ସମୟ ହୋଇଯାଇଛି, 5 ମିନିଟ୍ ଅଧିକା ହୋଇଯାଇଛି, ଆମେ ଟିକେ ଡେରିରେ କଥା କହିଲେ। ଯାହା ହଉ, ଯଦି କିଛି ସନ୍ଦେହ ରହିଲା ଯେ ଆମେ କିଛି ତ୍ରୁଟି ରହିଛି, ଆମମାନେ କିଛି ପଚାରି ପ୍ରଶ୍ନ ପଚାରି ପାରନ୍ତି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ଦାୟୀ ଗୌର ବ୍ରହ୍ମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।